ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ମହିଳାମାନେ ସମ୍ମୁଖୀନ ହେଉଥିବା ମାନସିକ ଚାପର ଲାଘବ ପାଇଁ ରାଜ୍ୟ ସରକାର ସ୍ଥାପନ କରିବେ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ କେନ୍ଦ୍ର। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ 54 କୋଟିରୁ ଉର୍ଦ୍ଧ୍ୱ ସଞ୍ଚୟ ଖାତା ଖୋଲାଯାଇଥିବା ନେଇ ସଂସଦରେ ତଥ୍ୟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ। ଜୋରନ୍ଦା ଏବଂ ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠରେ ଆରମ୍ଭ ହୋଇଛି ମାଘ ମେଳା ଏବଂ ନିର୍ଭୁଲ ପଞ୍ଜିକା ପ୍ରସ୍ତୁତ କରିବା ନେଇ ଶ୍ରୀମନ୍ଦିରରେ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ। ରାଜ୍ୟ ସରକାର ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ମାନସିକ ଚାପର ସମାଧାନ କରିବା ନେଇ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ କେନ୍ଦ୍ର ସ୍ଥାପନ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରରେ ରାଜ୍ୟ ମହିଳା କମିଶନର ପ୍ରତିଷ୍ଠା ଦିବସରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ମହିଳାଙ୍କର ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣିବା, ବିବାହ ବିଚ୍ଛେଦକୁ ହ୍ରାସ କରିବା ଦିଗରେ ଏହି କେନ୍ଦ୍ର କାର୍ଯ୍ୟ କରିବ। ମଦର୍ସ କୋର୍ଟ କିମ୍ବା ମା'ର ଛାଟ ନାମରେ ଏହାକୁ ନାମିତ କରାଯିବ।
ଯଦି ମହିଳାଙ୍କ ନେତୃତ୍ୱରେ ବିକାଶ ହେବ, 2036ରେ ଓଡ଼ିଶାରେ ହେବ, 2047ରେ ହେବ, ତାହେଲେ ବିକଶିତ ଓଡ଼ିଶାରେ ନାରୀ ଶକ୍ତି କେମିତି ହେବା ଦରକାର, ଆର ଗୋଟେ ବିତର୍କ ହେବା ଦରକାର ଏବଂ ସମାଜର ଲୋକମାନେ ଆର ବିତର୍କ କରିବା ଦରକାର ଏବଂ ସରକାରକୁ ରୂପରେଖ ଦେବା ଦରକାର। ତେଣୁ ମହିଳାଙ୍କ ପାଇଁ ମୁଁ ଭାବୁଛି ଏହି ସମୟ ହେଉଛି ବିଲକୁଲ ସହି ସମୟ, ଯେଉଁଥିରେ ଆମେ ସମସ୍ତେ ଅନଲାଇନ୍ ହେଇ ଅଛେ। ମୋଦୀ ଗ୍ୟାରେଣ୍ଟି ମହିଳା ସୁରକ୍ଷା ଉପରେ ଅଛି।
ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ଜାତୀୟ ମହିଳା ଆୟୋଗଙ୍କ ତରଫରୁ ଭୁବନେଶ୍ୱରଠାରେ ଜାତୀୟ ମହିଳା କମିଶନ ଆପଣଙ୍କ ଦ୍ୱାରରେ ଶୀର୍ଷକ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନଠାରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହାଟକରଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମହିଳାମାନଙ୍କ ସହ ଜଡ଼ିତ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ ଏବଂ ସମସ୍ୟାଗୁଡ଼ିକର ଶୀଘ୍ର ଫଇସଲା କରିବା ପାଇଁ ଜନଶୁଣାଣି ଶିବିର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଗତମାସ 15 ତାରିଖ ସୁଦ୍ଧା 54 କୋଟି 50 ଲକ୍ଷରୁ ଅଧିକ ଜନଧନ ଖାତା ଖୋଲାଯାଇଛି ବୋଲି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏଥିମଧ୍ୟରୁ 30 କୋଟି 37 ଲକ୍ଷ ଖାତା ମହିଳାଙ୍କ ନାମରେ ରହିଥିବା ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ ଗତ ଜାନୁଆରୀ 15 ତାରିଖ ସୁଦ୍ଧା 22 କୋଟି 52 ଲକ୍ଷ ପଞ୍ଜୀକରଣ ହୋଇଛି। ଏଥିମଧ୍ୟରୁ 10 କୋଟିରୁ ଉର୍ଦ୍ଧ୍ୱ ମହିଳା ଏହି ଯୋଜନାରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଏହି ସମୟ ସୁଦ୍ଧା 49 କୋଟିରୁ ଉର୍ଦ୍ଧ୍ୱ ଥିବାବେଳେ ପାଖାପାଖି 23 କୋଟି ମହିଳା ଏଥିରେ ସାମିଲ ଥିବା ନେଇ ଅର୍ଥମନ୍ତ୍ରୀ ଲୋକସଭାରେ କହିଛନ୍ତି। ଗ୍ରୀଷ୍ମ ଋତୁରେ ପାନୀୟ ଜଳ ବ୍ୟବସ୍ଥାକୁ ସୁପରିଚାଳନା କରିବା ଲକ୍ଷ୍ୟରେ 70 ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ଗୋଟିଏ ଲେଖାଏଁ ଏବଂ ଏହାଠାରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଗ୍ରାମଗୁଡ଼ିକରେ 2 ଲେଖାଏଁ ନଳକୂପ ଖନନ କରିବା ପାଇଁ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 2025 ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା 72ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପ ଶେଷ କରାଯାଇ ହର୍ ଘର୍ ଜଲ୍ର ବ୍ୟବସ୍ଥା କରାଯିବ। ଡିସେମ୍ବର ମାସ ଶେଷ ସୁଦ୍ଧା 54ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପ ଏବଂ 2026 ମସିହା ଜୁନ୍ ମାସ ଶେଷ ସୁଦ୍ଧା 81ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କରାଯାଇ ପାନୀୟ ଜଳ ବ୍ୟବସ୍ଥାକୁ ସୁସଂଗଠିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଆସନ୍ତା 2 ଦିନ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାର ବିକଶିତ ଓଡ଼ିଶା 2036କୁ ଦୃଷ୍ଟିରେ ରଖି ସ୍କାର୍ଟ ଏବଂ ସ୍ଥାୟୀ ସହର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷାପାଡ଼େଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହରାଞ୍ଚଳ ବିକାଶ ପ୍ରକଳ୍ପ ଚଳାଇବା ଲାଗି ବିଭିନ୍ନ ପୌରାଞ୍ଚଳ ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଏଥିସହ ସହରାଞ୍ଚଳଗୁଡ଼ିକର ନିୟମିତ ଭାବେ ସପ୍ତାହକୁ ଥରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ଲାଗି ଶ୍ରୀମତୀ ପାଢ଼ୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଢେଙ୍କାନାଳ ଜିଲ୍ଲା ଜୋରନ୍ଦାଠାରେ ଆଜିଠାରୁ ମାଘମେଳା ଆରମ୍ଭ ହେଉଛି। 3 ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମେଳାରେ ମହିମା ଧର୍ମାବଲମ୍ବୀ, ସାଧୁ ସନ୍ନ୍ୟାସୀ ଏବଂ ଶ୍ରଦ୍ଧାଳୁଙ୍କର ସମାଗମ ହେବ। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଏବଂ ଆସାମ ରାଜ୍ୟରୁ ବହୁ ସଂଖ୍ୟାରେ ମହିମା ଧର୍ମାବଲମ୍ବୀ ମେଳାରେ ଅଂଶଗ୍ରହଣ କରୁଛନ୍ତି। 50 ମଣ୍ଡପକୁ ନେଇ ଏକ ପଲ୍ଲୀଶ୍ରୀ ମେଳା ଖୋଲାଯାଇଛି। ମହିମା ସନ୍ନ୍ୟାସୀମାନେ ଆଜି ସନ୍ଧ୍ୟାରେ ବିଶ୍ୱ କଲ୍ୟାଣ ପାଇଁ ଘୃତ ପ୍ରଦାନ କରି ଝାଡ଼ଦୀପ ପ୍ରଜ୍ୱଳନ କରିବେ। ସେହିଭଳି ସନ୍ଥକବି ଭୀମଭୋଇଙ୍କ ସମାଧିପୀଠ ସୁବର୍ଣ୍ଣପୁର ଜିଲ୍ଲାର ମହିମା ଖଲ୍ୟାପାଲିଠାରେ ସାଧୁସନ୍ଥମାନଙ୍କର ଉପସ୍ଥିତିରେ ମାଘମେଳା ଆରମ୍ଭ ହୋଇଛି। ମାଘ ଚତୁର୍ଦ୍ଦଶୀ ଦିନ ଆଜି ସ୍ୱତନ୍ତ୍ର ରୀତିନୀତି ଅନୁସାରେ ବ୍ରାହ୍ମ ମୁହୂର୍ତ୍ତରେ ଭୀମଭୋଇଙ୍କର ପବିତ୍ର ସମାଧିପୀଠ ମହିମା ଖଲ୍ୟାପାଲି ମଠରେ 108 କଳସୀ ଜଳ ଏବଂ କ୍ଷୀରରେ ଭୀମଭୋଇଙ୍କର ସମାଧିକୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଛି। ସନ୍ଧ୍ୟାରେ 108 ଅଖଣ୍ଡ ଝାଡ଼ଦୀପ ଲାଗି କରାଯିବ। ଆସନ୍ତାକାଲି ପ୍ରାତଃ ସମୟରେ ଭୋଗ ଅର୍ପଣ ହେବ ବୋଲି ସନ୍ଥ ଭୀମଭୋଇଙ୍କ ସମାଧିପୀଠ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ମାଘ ଚତୁର୍ଦ୍ଦଶୀ ଏବଂ ପୂର୍ଣ୍ଣିମା ଅବସରରେ ସନ୍ଥକମି ଭୀମଭୋଇ ମଠରେ ବର୍ଷକୁ ଏହି ଦୁଇଦିନ ମନ୍ଦିର ଖୋଲାଯାଇ ସ୍ୱତନ୍ତ୍ର ପୂଜାବିଧି ସହିତ ଶ୍ରଦ୍ଧାଳୁ ଏବଂ ସାଧୁସନ୍ଥମାନେ ଗାଦି ମନ୍ଦିର ଦର୍ଶନ କରିଥାନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ନିର୍ଭୁଲ ଏବଂ ତ୍ରୁଟିଶୂନ୍ୟ ପଞ୍ଜିକା ପ୍ରସ୍ତୁତ କରିବା ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 5 ପଞ୍ଜିକା ପ୍ରକାଶକ ଯୋଗ ଦେଇଥିଲେ। ଶ୍ରୀମନ୍ଦିରରେ ପ୍ରଚଳିତ ପର୍ବପର୍ବାଣୀ ତିଥିକୁ ନେଇ ପଞ୍ଜିକାରେ କୌଣସି ଭୁଲ ରହିବ ନାହିଁ, ସେ ସମ୍ପର୍କରେ ଗୁରୁତ୍ୱ ଦେବାକୁ ପ୍ରକାଶକମାନଙ୍କୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ସବ୍ କମିଟି ଗଠନ କରାଯାଇଛି। ରାଧାରମଣ, କୋହିନୁର, ଅରୁଣୋଦୟ, ଜିଏନ୍ ତ୍ରିପାଠୀ ଏବଂ ଭାଗ୍ୟଲିପି ପଞ୍ଜିକା ପ୍ରକାଶକ ବୈଠକରେ ଯୋଗଦେଇ ସେମାନଙ୍କର ପାଣ୍ଡୁଲିପି ଦାଖଲ କରିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ବୈଠକରେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ସହମତି ମିଳିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖମାରିସାହି ପଞ୍ଚାୟତର କୋଉଡ଼ା, ଘୋଳାହାଣ୍ଡି ପଞ୍ଚାୟତର ଗୋବିନ୍ଦପୁର ପାଟଣା, ଦେଉଳ ମାଳିସାହି ଆଦି ଗ୍ରାମରେ ଫାଇଲେରିଆ ନିରାକରଣ ଅଭିଯାନ ଆରମ୍ଭ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ଜିଲ୍ଲାର ବିଭିନ୍ନ ଗ୍ରାମରେ ଆସନ୍ତା 19 ପର୍ଯ୍ୟନ୍ତ ଔଷଧ ବଣ୍ଟନ କରାଯିବ। ଭଦ୍ରକ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ହଳଦୀଡିହ ସଖୀ ମହିଳା କେନ୍ଦ୍ରଠାରେ ବେଟି ବଚାଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବୈଠକରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ବାଳିକା ଏବଂ ମହିଳାମାନଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସହାୟତା ଆଇନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ସଞ୍ଚୟର ବ୍ୟୁରୋ ଏବଂ ପତ୍ର ସୂଚନା କାର୍ଯ୍ୟାଳୟର ସହଯୋଗରେ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ୱେବ୍ ସମ୍ପର୍କିତ ଏକ କର୍ମଶାଳାର ଆୟୋଜନ କରାଯାଇଛି। ପୁରୀ ବାଇପାସ୍ ଟଙ୍କପାଣି ରୋଡ଼ରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ 3 ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ କାର୍ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା। ମୃତ ବ୍ୟକ୍ତିମାନେ ବାହାର ରାଜ୍ୟର ହୋଇଥିବା ସୂଚନା ମିଳିଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆଡ୍ମିଟ୍ କାର୍ଡ ଅନ୍ଲାଇନ୍ ମାଧ୍ୟମରେ ଉପଲବ୍ଧ ହୋଇଛି। ବୋର୍ଡ ୱେବ୍ସାଇଟ୍ www.bseodisha.ac.in ପରୀକ୍ଷାର୍ଥୀ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା, ମଧ୍ୟମା ଏବଂ ପତ୍ର ବିନିମୟ ପରୀକ୍ଷାର୍ଥୀଙ୍କ ଆଡ୍ମିଟ୍ କାର୍ଡ ମଧ୍ୟ ଏହି ୱେବ୍ସାଇଟ୍ରେ ଉପଲବ୍ଧ ହେଉଛି ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆସନ୍ତା 21 ଆରମ୍ଭ ହେଉଛି। ପାଣିପାଗ, ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି ଏବଂ ରାତି ତାପମାତ୍ରା ବୃଦ୍ଧି ପାଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 2-3 ମଧ୍ୟରେ ରାତି ତାପମାତ୍ରା 2-3 ବୃଦ୍ଧି ପାଇବ। ଗତକାଲି ସୁନ୍ଦରଗଡ଼, ବଲାଙ୍ଗୀର, ପାରଳାଖେମୁଣ୍ଡି ଏବଂ ଝାରସୁଗୁଡ଼ାର ଦିନ ତାପମାତ୍ରା 35 ଉର୍ଦ୍ଧ୍ୱ ଥିଲା ବେଳେ ଫୁଲବାଣୀଠାରେ ରାତି ତାପମାତ୍ରା ସର୍ବନିମ୍ନ 9.5 ରେକର୍ଡ କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ମହିଳାମାନେ ସମ୍ମୁଖୀନ ହେଉଥିବା ମାନସିକ ଚାପର ଲାଘବ ପାଇଁ ରାଜ୍ୟ ସରକାର ସ୍ଥାପନ କରିବେ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ କେନ୍ଦ୍ର। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ 54 ଉର୍ଦ୍ଧ୍ୱ ସଞ୍ଚୟ ଖାତା ଖୋଲାଯାଇଥିବା ନେଇ ସଂସଦରେ ତଥ୍ୟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ। ଜୋରନ୍ଦା ଏବଂ ସନ୍ଥକବି ଭୀମଭୋଇଙ୍କ ସମାଧିପୀଠରେ ଆରମ୍ଭ ହୋଇଛି ମାଘମେଳା ଏବଂ ନିର୍ଭୁଲ ପଞ୍ଜିକା ପ୍ରସ୍ତୁତ କରିବା ନେଇ ଶ୍ରୀମନ୍ଦିରରେ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।